ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ୟୁନିଟ୍ ପାଞ୍ଚ ନୁ ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଲୁକ୍କର ଅଭିଯୋଗ ଶୁଣବେ। ଅଭିଯୋଗ ଶୁଣାଣି ଲାଗି ଆଜି ସକାଳର ଆଠ ନୁ ମଧ୍ୟାହ୍ନର ବାର ବଜେ ତକ ପଞ୍ଜିକରଣ କରାଯିବା। ସେଥିଲାଗି ଅଭିଯୋଗକାରୀମାନେ ନିଜର ଠିକ୍ ସମୟଥି ଆସିକରି ପଞ୍ଜିକରଣ କରିକରି ଅଭିଯୋଗ ଦାଖଲ କରବାରକେ କୁହାଯାଇଛି। ସେଆଡ଼େ ତିନିଝନ୍ ବିଭାଗୀୟ ମନ୍ତ୍ରୀ ଜିଲ୍ଲା ବିଜେପି କାର୍ଯ୍ୟାଳୟନୁ ଉପସ୍ଥିତ ରହିକରି ଲୁକର ଅଭିଯୋଗ ଶୁଣାଣି କରବେ। ପୁରୀ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷନୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସ୍ବା। ବୈଠକଟି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରବେ। ଏସ୍ନିର ପରିଚାଳନା କମିଟିର ଇଟା ଶେଷ ବୈଠକ ହୋଇଥିବାରୁ ଏତେ ବହୁତଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଆଲୋଚନା ହୋଇପାରେ। ଖାସକରି ରତ୍ନଭଣ୍ଡାର ମରାମତି ଉପରେ ଟିକିନିକି ତର୍ଜମା ଉତ୍ରୁ ଏସ୍ଓପି ଉପରେ ନିଷ୍ପଭି ନିଆଯାଇପାରେ ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନୁ ଆଜି ଶ୍ରୀବିଗ୍ରହମାନଙ୍କର ଖସାପଡ଼ା ନୀତି ହେବା। ଏଥିଲାଗି ଦୁଇ ନମ୍ଘର ଭୋଗମଣ୍ଡପ ପୂଜା ସର୍ବା ଉତ୍ରୁ ସଞ୍ଜର ପାଞ୍ଚ ବଜେନୁ ରାତି ନଅ ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ପହିଲା କ୍ଷେପେ ଅଶୀ ବଛରନୁ ଏତକା ବୟସର ବରିଷ୍ଠ ନାଗରିକ ଆର୍ 80% ଏତକା ଦିବ୍ୟାଙ୍ଗମାନଙ୍କର ଲାଗି ଭତ୍ତା 3500 ଟଙ୍କାକେ ବଢ଼ାଯାଇଛି। ଆଗକେ ଖେପଖେପ୍ତି ସବୁ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତା ଟଙ୍କା ମିଳିବା ବୋଲିକରି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟନୁ ବଜେଟ୍ ଉପରେ ହୋଇଥିବାର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଶ୍ରୀ ପାତ୍ର କହିଛନ୍ ଯେ ସରକାର ସବୁ ବର୍ଗର ଉନ୍ନତି ଲାଗି କାମ କରବା ଦଳ ଦେଇଥିବା ପ୍ରତିଶ୍ରତି ଅନୁସାରେ ସରକାରକେ ଆସବାର ଉତାରୁ ଇଟା ପାଳନ କରାଯାଉଛି। ରାଜ୍ୟର 5 ସ୍କୁଲମାନଙ୍କର ଏକାଉଣ୍ଟ ଜେନେରାଲ ଏଜି ଅଡିଟ୍ ହେବା। 5 ଅଧୀନଥି ରୂପାନ୍ତରଣ ଆଧାରଥି ସରକାରୀ ଆର୍ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲମାନଙ୍କେ ହୋଇଥିବାର ଭିନ୍ ଭିନ୍ କାମର ତଥ୍ୟ ଦେବେ। ମୋ ସ୍କୁଲ ତରଫ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓମାନଙ୍କୁ ଏଥିଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଭିଭିଭୂମିଥି କାଣା ଉନ୍ନତି ହୋଇଛେ ଆଉ କେନ୍ତା ସୁବିଧା ରହିଛେ ଏ ବାବଦେ ଗୋଟିଏ ଫର୍ମାଟ ଜରିଏ ଡିଇଓମାନେ ସୂଚନା ଦେବେ। ଯୁକ୍ତ ଦୁଇ ଦୁଇ ନମ୍ଘର ମେଧା ତାଲିକା ଆଜି ବାହାରବା। ଇତାର ସହିତ ପିଜି ପ୍ରବେଶିକା ପରୀକ୍ଷା ଫଲ ବିଲ୍ ବାହାରବା। ଯୁକ୍ତ ଦୁଇ ମେଧା ତାଲିକା ଉପରବେଳା 3 ବଜେ ବାହାରବା ଆର୍ ବଛାଯାଇଥିବା ଛାତ୍ରଛାତ୍ରୀମାନେ 7 ନୁ 10 ତାରିଖ ଭିତରେ ନାଁ ଲେଖାଇପାରବେ। ସେନ୍ତା ପିଜି ପ୍ରବେଶିକା ପରୀକ୍ଷା ସିୟୁଇଟି ପରୀକ୍ଷାର୍ଥୀଙ୍କର ବିଷୟୱାରୀ ଆର୍ ରାଜ୍ୟବ୍ୟାପୀ ତାଲିକା ଉପରବେଳା 4 ବଜେ ବାହାରବା। ଛାତ୍ରଛାତ୍ରୀମାନେ 6 ନୁ 12 ତାରିଖ ଭିତରେ ଚଏସ୍ ଫିଲିଂ କରବେ। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର 62 ନମ୍ଘର ସ୍ଥାପନା ଦିବସ ଆଜି ପାଳନ କରାଯିବା। ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଆର୍ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍ଲାନୀ ଯୋଗ ଦେବେ। ଏତାର ସହିତ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଆଘର ଛାତ୍ରଛାତ୍ରୀ ଶିକ୍ଷକ ଆର୍ କର୍ମଚାରୀମାନେ ଭିଲ୍ ଉପସ୍ଥିତ ରହିବେ ବୋଲିକରି ସୂଚନା ମିଳିଛି। ୟୁଜିସି ନେଟ୍ 2024 ପରୀକ୍ଷା ଏବା 21 ତାରିଖରୁ ସେପ୍ଟେମ୍ବର 4 ତାରିଖ ତକ ହେବା। ଏ ବାବଦେ ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫରୁ ବିଜ୍ଞପ୍ତି ବାହାରିଛି। ଏହି ପରୀକ୍ଷା 2 ଖେପେ କରାଯିବା। ପହିଲା ଖେପ ପରୀକ୍ଷା ସକାଳ 9 ନୁ 12 ବଜେ ତକ ହେବାରକେ ଥିବାର ବେଳେ ଦୁଇ ନମ୍ଘର ଖେପ ପରୀକ୍ଷା ଉପରବେଳା 3 ନୁ ସଞ୍ଜ 6 ବଜେ ତକ ହେବା। ପରୀକ୍ଷାର 10 ଦିନ ଆଗରୁ ପରୀକ୍ଷା କେନ୍ଦ୍ର ବାବଦେ ସବୁ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବା। ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଆର୍ ଟେଲିକମ୍ ବିଭାଗ ତରଫରୁ ଗଲାକାଲି ବୃକ୍ଷରୋପଣ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ନୀଳମଣି ଭୋଇ ଆର୍ ଦୀପ୍ତିମୟୀ କହଁର ଏଥି ଯୋଗ ଦେଇକରି ଫି ଛାତ୍ରଛାତ୍ରୀ ବର୍ଷକ କମ୍ସେ କମ୍ ଗୋଟେ କି ଦୁଇଟା ଗଛ ଲଗାଇକରି ସେ ତାର ଯତ୍ନ ଆର୍ ବଢ଼ାବାରକେ ପରାମର୍ଶ ଦେଇଥିଲେ। ହୀରାକୁଦ ଉପରମୁଡ଼େ ଆର୍ ଝାରସୁଗୁଡ଼ା ଆର୍ ବରଗଡ଼ ଜିଲ୍ଲାନୁ ଗଲା 24 ଘଣ୍ଟା ଭିତରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳର 6 ବଜେ 600.73 ଫୁଟ ରହିଛି। ଜଳଭଣ୍ଡାରକେ ଫି ସେକେଣ୍ଡଟି 2,46,188 ଘନଫୁଟ ପାନ୍ ଆସୁଥିବାର ବେଳେ 14 ଗେଟ୍ ପାୱାର ଚ୍ୟାନେଲ୍ ଆର୍ କେନାଲ ଦେଇକରି ସମାନ ପରିମାଣର ପାନ୍ ମହାନଦୀକେ ଛଡ଼ାଯାଉଛି। ରାଜ୍ୟ ସରକାର ପୂର୍ବତଟ ରେଳବାଇକେ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ପ୍ରକଳ୍ପର 112 ନୁ 299 କିଲୋମିଟର ତକ ରେଲ ଲାଇନ୍ ଲାଗି ମାହାଲିଆ ଜମି ଯୋଗାଇ ଦେବେ। ଏତାର ସହିତ ତିଆରି ଖର୍ଚ୍ଚାର ଶତକଡ଼ା 50% ଟଙ୍କା ସରକାର ଦେବେ ବୋଲିକରି ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ବିଧାନସଭାତି ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ଜେନା କହିଛନ୍ ଯେ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଲ ଲାଇନ୍ ଲାଗି ରାଜ୍ୟ ସରକାର 1,282,49,930 ଟଙ୍କା ଦେଇଛନ୍। ରାଜ୍ୟ ମୌସୁମୀ ସକ୍ରିୟ ଥିବାର ବେଳେ ଆଇବାକାଲ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏତା ପ୍ରଭାବତି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟ ଆଇବା 2-3 ଦିନ ତକ ବର୍ଷା ବଢ଼ିପାରେ। ଏ ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରଠି ସୃଷ୍ଟି ହେବାରକେ ଥିବାରୁ ଏତା ପ୍ରଭାବତି ଉତ୍ତର ଓଡ଼ିଶାନୁ ବର୍ଷାର ପ୍ରକୋପ ଅତକା ରହିବା ବୋଲିକରି ପାଣିପାଗ ବିଭାଗ ଆକଳନ କରିଛି। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।